ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଭଜରେ ଭଜ ଚିତେ ଯୀଶୁ ନାମ ଭଜରେ ସ୍ଥିର ଚିତେ ଯୀଶୁ ନାମ
ସୀମାହୀନତାଙ୍କ ଦୟା କ୍ଷମା ପ୍ରେମ ସୀମାହୀନତାଙ୍କ ଦୟା କ୍ଷମା ପ୍ରେମ
ମହିମାରେ ପରିପୂର୍ଣ୍ଣ ଭଜରେ ସ୍ଥିର ଚିତେ ଯୀଶୁ ନାମ ଭଜରେ ସ୍ଥିର ଚିତେ ଯୀଶୁ ନାମ ତେଜୀ ଯାଏ ଯେଉଁ ଜନ ସର୍ବଦା ବ୍ୟବସ୍ଥା କରେ ସିଏ ଧ୍ୟାନ ସ୍ୱାର୍ଥତା ତେଜୀ ଯାଏ ଯେଉଁ ଜନ ସର୍ବଦା ବ୍ୟବସ୍ଥା କରେ ସିଏ ଧ୍ୟାନ ପତିତ ଜଗତେ ଅଭିଶପ୍ତ ହୋଇ ପତିତ ଜଗତେ ଅଭିଶପ୍ତ ହୋଇ କାହିଁ କାଟିବୁ ତୁ ଦିନ ଭଜରେ ସ୍ଥିର ଚିତେ ଯୀଶୁ ନାମ ଭଜରେ ରଚିତେ ଯୀଶୁ ନାମ।
କପଟ ଛଳନା ମିଛ ମାୟା ମୋହ ଲିଭି ଯାଉ ହୃଦେ ଥାଉ ଯୀଶୁ ନାମ କପଟ ଛଳନା ମିଛ ମାୟା ମୋହ ଲିଭି ଯାଉ ହୃଦେ ଥାଉ ଯୀଶୁ ନାମ ଫେରିଆରେ ବନ୍ଧୁ କୃଷିଆ ପଥରେ ଫେରିଆରେ ବନ୍ଧୁ କୃଷିଆ ପଥରେ ହୋଇବ ଜୀବନ ଧନ୍ୟ ଭଜରେ ସ୍ଥିର ଚିତେ ଯୀଶୁ ନାମ ଭଜରେ ସ୍ଥିର ଚିତେ ଯୀଶୁ ନାମ ସୀମାହୀନ ତାଙ୍କ ଦୟା କ୍ଷମା ପ୍ରେମ ସୀମାହୀନ ତାଙ୍କ ଦୟା କ୍ଷମା ପ୍ରେମ ମହିମାରେ ପରିପୂର୍ଣ୍ଣ ଭଜରେ ସ୍ଥିର ଚିତେ ଯୀଶୁ ନାମ ଭଜରେ ସ୍ଥିର ଚିତେ ଯୀଶୁ ନାମ ସ୍ଥିର ଚିତେ ଯୀଶୁ ନାମ ସ୍ଥିର ଚିତେ ଯୀଶୁ ନାମ।
प्रिय श्रोता, आमे आशा करुछु जे आमर कार्यक्रम आपण मानंकु पसंद लागुथिबो। आपणकर मतामत जणाइबा पई आमर एही ठिकणा रे जोगाजोग करंतु। आम ठिकणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोणसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ବିଶ୍ୱାସର ସ୍ପର୍ଶ ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବିଶ୍ୱାସର ସ୍ପର୍ଶ। ବନ୍ଧୁ, ଗଦେଶା ଠାରୁ ପଶ୍ଚିମ କୂଳକୁ ଫେରି ଯୀଶୁ ତାଙ୍କୁ ଗ୍ରହଣ କରିବାକୁ ବହୁ ସଂଖ୍ୟାରେ ଲୋକ ପାଇଲେ ଏବଂ ସେମାନେ ଆନନ୍ଦରେ ତାଙ୍କୁ ଅଭିବାଦନ କଲେ। ସେ କିଛି ସମୟ ସମୁଦ୍ର କୂଳରେ ରହି ଶିକ୍ଷାଦାନ ଓ ଆରୋଗ୍ୟ କଲେ ଏବଂ ପରେ ଲେଭି ମାଥ୍ୟୁଙ୍କ ଘରକୁ ମରାମତି କରି ଭୋଜିରେ ଜନସାଧାରଣଙ୍କୁ ଭେଟିଲେ। ସଚିବାଳୟର ଶାସକ ଜୈରସ୍ ତାଙ୍କୁ ପାଇଲେ। ଯୁହୁଦୀମାନଙ୍କର ଏହି ପ୍ରାଚୀନ ଲୋକ ବହୁତ କଷ୍ଟରେ ଯୀଶୁଙ୍କ ନିକଟକୁ ଆସି ନିଜ ପାଦ ତଳେ ନିକ୍ଷେପ କରି କହିଲେ, ମୋର ଛୋଟ ଝିଅ ମୃତ୍ୟୁ ସମୟରେ ବା ମୃତ୍ୟୁରେ ରହିଅଛି, ମୁଁ ବିନୟ କରୁଛି, ଆସ ଏବଂ ତାଙ୍କ ଉପରେ ହାତ ଦିଅ, ଯେପରି ସେ ସୁସ୍ଥ ହୋଇଯିବେ, ସେ ବଞ୍ଚିବ। ଏହିପରି ସେହି ବ୍ୟକ୍ତି ଯୀଶୁଙ୍କଠାରେ କହିଥିଲେ। ବନ୍ଧୁ, ଯୀଶୁ ଶାସକ ସହିତ ସଙ୍ଗେ ସଙ୍ଗେ ନିଜ ଘରକୁ ଗଲେ। ଯଦିଓ ଶିଷ୍ୟମାନେ ତାଙ୍କର ଅନେକ ଦୟାଳୁ କାର୍ଯ୍ୟ ଦେଖିଥିଲେ, ତଥାପି ସେମାନେ ଅହଂକାରୀ ରାବଣର ନିବେଦନକୁ ପାଳନ କରି ଆଶ୍ଚର୍ଯ୍ୟ ହୋଇଗଲେ। ତଥାପି ସେମାନେ ସେମାନଙ୍କର ଗୁରୁଙ୍କ ସହିତ ଗଲେ ଏବଂ ଲୋକମାନେ ଉତ୍ସାହୀ ଏବଂ ଆଶାବାଦୀ ଅନୁସରଣ କଲେ। ଶାସଙ୍କ ଘର ବହୁତ ଦୂରରେ ନଥିଲା, କିନ୍ତୁ ଯୀଶୁ ଏବଂ ତାଙ୍କ ସାଥୀମାନେ ଧୀରେ ଧୀରେ ଆଗକୁ ବଢ଼ିଲେ, କାରଣ ଲୋକମାନେ ତାଙ୍କୁ ଚାରିଆଡ଼େ ଦବାଇଥିଲେ। ଚିନ୍ତିତ ପିତା ବିଳମ୍ବରେ ଧୈର୍ଯ୍ୟର ହେଲେ, କିନ୍ତୁ ଯୀଶୁ ଲୋକମାନଙ୍କୁ ଦୟାକରି ବର୍ତ୍ତମାନ ଅଟକି ଗଲେ ଏବଂ କିଛି ଦୁଃଖରୁ ମୁକ୍ତି ପାଇବାକୁ କିମ୍ବା କଷ୍ଟଦାୟକ ହୃଦୟକୁ ସ୍ୱାନ୍ତନା ଦେବା ପାଇଁ ସେ ଛିଡ଼ା ହେଲେ। ସେମାନେ ରାସ୍ତାରେ ଯାଉଥିବା ବେଳେ ଜଣେ ଦୂତ ଭିଡ଼ି ଭିତରକୁ ଦବାଇ ରାଜରସଙ୍କୁ ତାଙ୍କ ଝିଅ ମରିଯାଇଥିବାର ଖବର ପ୍ରସାରଣ କରି ଗୁରୁଙ୍କୁ ଅଧିକ ଅସୁବିଧାରେ ପକାଅ ନାହିଁ ବୋଲି କହିଲେ। ଏହି ବାକ୍ୟ ଯୀଶୁଙ୍କ କାନ ଧରିଲା। ସେ କହିଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର ଏବଂ ସେ ସୁସ୍ଥ ହୋଇଯିବେ। ଲାଜରସ୍ ଜୈରସ୍ ତ୍ରାଣକର୍ତ୍ତାଙ୍କ ନିକଟରେ ହେଲେ ଏବଂ ସେମାନେ ଏକତ୍ର ଶାସକଙ୍କ ଘରକୁ ଗଲେ। ପୂର୍ବରୁ ନିଯୁକ୍ତ ଶୋକକାରୀ ଏବଂ ବଂଶୀ ଖେଳାଳିମାନେ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ଚିତ୍କାରରେ ବାୟୁ ଭରିଥିଲା। ଜନତାଙ୍କ ଉପସ୍ଥିତି ଏବଂ ଉଭେଜନା ଯୀଶୁଙ୍କ ଆତ୍ମା ଉପରେ ପଡ଼ିଲା। ସେମାନଙ୍କୁ ନିରବ କରିବାକୁ ଚେଷ୍ଟା କରି କହିଲେ, ତୁମେ କାହିଁକି ଏପରି କାନ୍ଦୁଛ ଏବଂ କାନ୍ଦୁଛ କାହିଁକି? ଝିଅଟି ମରିନାହିଁ, କିନ୍ତୁ ଶୋଇଛି। ସେମାନେ ଅପରିଚିତ ବ୍ୟକ୍ତିଙ୍କ କଥାରେ କ୍ରୋଧିତ ହେଲେ। ସେମାନେ ଶିଶୁଟିକୁ ମୃତ୍ୟୁ ଆଲିଙ୍ଗନରେ ଦେଖିଥିଲେ ଏବଂ ସେମାନେ ତାଙ୍କୁ ପରିହାସ କରିବାକୁ ହସିଲେ। ସମସ୍ତଙ୍କୁ ଘରୁ ବାହାରକୁ ଯିବାକୁ ଅନୁରୋଧ କରି ଯୀଶୁ ତାଙ୍କ ସହିତ ଝିଅର ପିତା ଏବଂ ମାତା ଏବଂ ତିନି ଜଣ ଶିଷ୍ୟ ପିତର ଯାକୁବ ଏବଂ ଜହନଙ୍କୁ ନେଇ ମୃତ୍ୟୁ ପ୍ରକୋଷ୍ଠରେ ପ୍ରବେଶ କଲେ। ବନ୍ଧୁ, ଯୀଶୁ ଶସ୍ୟା ନିକଟରେ ପହଞ୍ଚିଲେ ଏବଂ ପିଲାଟିର ହାତକୁ ନିଜ ହାତରେ ନେଇ ସେ ନିଜ ଘରର ପରିଚିତ ଭାଷାରେ ମୃଦୁ ଭାବରେ ଉଚ୍ଚାରଣ କଲେ, ଦାମସେଲ, ମୁଁ ତୁମକୁ କହୁଛି ଉଠ, ବା ଝିଅ, ମୁଁ ତୁମକୁ କହୁଛି ଉଠ। ସଙ୍ଗେ ସଙ୍ଗେ ଏକ କମ୍ପନ ଚେତାଶୂନ୍ୟ ରୂପ ଦେଇଗଲା। ଜୀବନର ନାଡ଼ ପୁଣି ଫିଟିଲା। ଓଠ ହସି ଖୁସିରେ ବନ୍ଦ ହୋଇଗଲା। ଶୋଇବା ପରି ଆଖି ବହୁଳ ଭାବରେ ଖୋଲିଗଲା ଏବଂ ଝିଅଟି ତା ପାଖରେ ଥିବା ଗୋଷ୍ଠୀ ଉପରେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା। ସେ ଉଠିଲା ଏବଂ ପିତାମାତା ତାଙ୍କୁ କୋଳରେ ଧରି ଆନନ୍ଦରେ ଘରକୁ ଯିବା ବାଟରେ ଯୀଶୁ ଭିଡ଼ ଭିତରେ ଜଣେ ଗରିବ ମହିଳାକୁ ଭେଟିଥିଲେ ଯିଏ 12 ବର୍ଷ ଧରି ଏକ ରୋଗରେ ପୀଡ଼ିତ ହୋଇଥିଲେ ଯାହା ତାଙ୍କ ଜୀବନକୁ ଏକ ଭାରରେ ପରିଣତ କରିଥିଲା। ସେ ତାଙ୍କର ସମସ୍ତ ଅର୍ଥ ଚିକିତ୍ସକ ଏବଂ ପ୍ରତିକାର ପାଇଁ ଖର୍ଚ୍ଚ କରିଥିଲେ। କେବଳ ଆରୋଗ୍ୟ ଯୋଗ୍ୟ ନୁହେଁ କିନ୍ତୁ କୃଷ୍ଣ ବିଷୟରେ ଶୁଣିବା ପରେ ତାର ଆଶା ପୁନର୍ଜୀବିତ ହେଲା। ସେ ନିଶ୍ଚିତ ଅନୁଭବ କଲେ ଯେ ଯଦି ସେ କେବଳ ତାଙ୍କ ପାଖକୁ ଯାଇପାରନ୍ତି ତେବେ ସେ ସୁସ୍ଥ ହୋଇଯିବେ। ଦୁର୍ବଳତା ଏବଂ ଦୁଃଖରେ ସେ ସମୁଦ୍ର କୂଳକୁ ଆସିଥିଲେ ଯେଉଁଠାରେ ସେ ଶିକ୍ଷା ଦେଉଥିଲେ ଏବଂ ଭିଡ଼ ଭିତରେ ଦବାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବୃଥା। ପୁନର୍ବାର ସେ ଲେବି ମାଥୁଙ୍କ ଘରୁ ତାଙ୍କୁ ଅନୁସରଣ କଲେ କିନ୍ତୁ ତଥାପି ତାହାଙ୍କ ନିକଟରେ ପହଞ୍ଚି ପାରିଲେ ନାହିଁ। ସେ ନିରାଶ ହେବାକୁ ଲାଗିଲେ। ଯେତେବେଳେ ସେ ଜନତାଙ୍କ ମାଧ୍ୟମରେ ଯିବାବେଳେ ସେ ଯେଉଁଠାରେ ଥିଲେ ସେ ନିକଟକୁ ଆସିଲେ। ସୁବର୍ଣ୍ଣ ସୁଯୋଗ ଆସିଥିଲା। ସେ ମହାନ ଚିକିତ୍ସକଙ୍କ ଉପସ୍ଥିତିରେ ଥିଲେ କିନ୍ତୁ ଦ୍ୱନ୍ଦ୍ୱ ମଧ୍ୟରେ ସେ ତାଙ୍କ ସହ କଥା ହୋଇପାରିଲେ ନାହିଁ କିମ୍ବା ତାଙ୍କ ଚିତ୍ରର 1 ଲକ୍ଷ ଠାରୁ ଅଧିକ ଧରି ପାରିଲା ନାହିଁ। ତାଙ୍କୁ ଥଇଥାନ କରିବାର ଏକ ସୁଯୋଗ ହରାଇବାକୁ ଭୟ କରି ସେ ନିଜକୁ ଦବାଇ କହିଲେ, ଯଦି ମୁଁ ତାଙ୍କ ବସ୍ତ୍ରକୁ ଛୁଇଁ ପାରିବି ତେବେ ମୁଁ ସମ୍ପୂର୍ଣ୍ଣ ହୋଇଯିବି, ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବି। ସେ ଯାଉଥିବା ସମୟରେ ସେ ଆଗକୁ ଯାଇ ତାଙ୍କ ପୋଷାକର ସୀମା ଛୁଇଁବାରେ ସଫଳ ହୋଇଥିଲେ କିନ୍ତୁ ସେହି ମୁହୂର୍ତ୍ତରେ ସେ ଜାଣିଥିଲେ ଯେ ସେ ସୁସ୍ଥ ଅଟନ୍ତି। ସେହି ଗୋଟିଏ ସ୍ପର୍ଶରେ ତାଙ୍କ ଜୀବନର ବିଶ୍ୱାସ ଏକାଗ୍ର ହେଲା ଏବଂ ସଙ୍ଗେ ସଙ୍ଗେ ତାର ଯନ୍ତ୍ରଣା ଏବଂ ଦୁର୍ବଳତା ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟରେ ଶକ୍ତି ପ୍ରଦାନ କଲା। ବନ୍ଧୁ, କୃତଜ୍ଞତା ହୃଦୟ ସହିତ ସେ ତାପରେ ଭିଡ଼ରୁ ଦୂରେଇ ଯିବାକୁ ଚେଷ୍ଟା କଲା କିନ୍ତୁ ହଠାତ୍ ଯୀଶୁ ଅଟକି କହିଲେ ଏବଂ ଲୋକମାନେ ତାହାଙ୍କ ସହିତ ଅଟକି ଗଲେ। ସେ ବୁଲି ପଡ଼ି ଦେଖିଲେ ଯେ ଜନତାଙ୍କ ଦ୍ୱନ୍ଦ୍ୱରୁ ସ୍ପଷ୍ଟ ଭାବରେ ଏକ ସ୍ୱରରେ ପଚାରିଥିଲେ, କିଏ ମୋତେ ଛୁଇଁଲା? ଲୋକମାନେ ଆଶ୍ଚର୍ଯ୍ୟର ସହିତ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ। ସବୁ ପାର୍ଶ୍ୱରେ ଜୋସ୍ ହୋଇ ଏବଂ ଯେପରି ଭାବରେ ଆଶାନୀଳ ଭାବରେ ଦବାଇଲେ ସେ ସେହିପରି ଏହା ଏକ ଅଭୂତ ଅନୁସନ୍ଧାନ ପରି ମନେ ହେଲା। ପିତର ସର୍ବଦା କହିବାକୁ ପ୍ରସ୍ତୁତ ହେଲେ, ଗୁରୁ, ଜନତା ତୁମକୁ ଭିଡ଼ କରି ତୁମକୁ ଦବାଇଲେ ଏବଂ ତୁମେ କୁହ କିଏ ମୋତେ ଛୁଇଁଲା? ଯୀଶୁ ଉତ୍ତର ଦେଲେ, କେହି ଜଣେ ମୋତେ ଛୁଇଁଲେ କାରଣ ମୁଁ ଜାଣେ ଯେ ଗୁଣ ମୋ ଠାରୁ ଚାଲିଯାଇଛି। ତ୍ରାଣକର୍ତ୍ତା ବିଶ୍ୱାସର ସ୍ପର୍ଶକୁ ବେପପରୁଆ ଜନତାଙ୍କ ଜାଜୁଆଲ ଯୋଗାଯୋଗରୁ ପୃଥକ କରିପାରିନଥାନ୍ତି। ଏପରି ବିଶ୍ୱାସ ବିନା ମତ୍ୟବର ପ୍ରାସ ହେବା ଉଚିତ ନୁହେଁ। ସେ ନମ୍ର ନାରୀକୁ ସ୍ୱାନ୍ଧନା ବାକ୍ୟ କହିବେ ଯାହା ତାଙ୍କ ପାଇଁ ଆନନ୍ଦର ଏକ ସ୍ରୋତ ହେବ, ବାକ୍ୟ ଯାହା ତାଙ୍କ ଅନୁଗାମୀମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଆଶୀର୍ବାଦ ହେବ। ଯୀଶୁ ସେହି ସ୍ତ୍ରୀ ଆଡ଼କୁ ଚାହିଁ ଧରିଥିଲେ ଯେ କିଏ ତାଙ୍କୁ ସ୍ପର୍ଶ କରିଛନ୍ତି। ନିରର୍ଥକ ପାଇଲେ ସେ ଆଗକୁ ଆସି ଏବଂ ତାଙ୍କ ପାଦ ତଳେ ଆପଣାକୁ ପକାଇ କୃତଜ୍ଞ ଲୁହରେ ସେ ନିଜ ଦୁଃଖର କାହାଣୀ କହିଲେ ଏବଂ ସେ କିପରି ଆରାମ ପାଇଲେ। ଯୀଶୁ ଧୀରେ ଧୀରେ କହିଲେ, କନ୍ୟା, ସ୍ୱାନ୍ତନା କର, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି, ଶାନ୍ତିରେ ଯାଅ, ଅନ୍ଧବିଶ୍ୱାସ ପାଇଁ ସେ କୌଣସି ସୁଯୋଗ ଦେଇନଥିଲେ ଯେ କେବଳ ତାଙ୍କ ବସ୍ତ୍ରକୁ ଛୁଇଁବା ପାଇଁ ଆରୋଗ୍ୟ ଗୁଣ ଦାବି କରନ୍ତି। ତାଙ୍କ ସହିତ ବାହ୍ୟ ଯୋଗାଯୋଗ ଦ୍ୱାରା ନୁହେଁ, ବରଂ ତାଙ୍କ ଈଶ୍ୱରୀୟ ଶକ୍ତିକୁ ଧରିଥିବା ବିଶ୍ୱାସ ଦ୍ୱାରା ହିଁ ଉପଶମ କରାଯାଇଥିଲା। ଖ୍ରୀଷ୍ଟଙ୍କ ବିଷୟରେ ଅତି ନିକଟକର ହୋଇଥିବା ଆଶ୍ଚର୍ଯ୍ୟଜନକ ଜନତା କୌଣସି ଗୁରୁତ୍ୱପୂର୍ଣ୍ଣ ଶକ୍ତି ଯୋଗଦାନକୁ ଅନୁଭବ କଲେ ନାହିଁ। କିନ୍ତୁ ଯେତେବେଳେ ଯନ୍ତ୍ରଣା ଭୋଗୁଥିବା ମହିଳା ତାଙ୍କୁ ସ୍ପର୍ଶ କରିବା ପାଇଁ ହାତ ବଢ଼ାଇ ସେ ସୁସ୍ଥ ହୋଇଯିବେ ବୋଲି ବିଶ୍ୱାସ କରି ସେ ଆରୋଗ୍ୟକାରୀ ଗୁଣ ଅନୁଭବ କଲେ। ତେଣୁ ଆଧ୍ୟାତ୍ମିକ ଜିନିଷଗୁଡ଼ିକର ଧର୍ମ ବିଷୟରେ କାଜୁଆଲ ରଙ୍ଗରେ ରହିବା ପ୍ରାଣ ଭୋକ ଏବଂ ଜୀବନ ବିଶ୍ୱାସ ବିନା ପ୍ରାର୍ଥନା କରିବା କିଛି ଲାଭ କରେ ନାହିଁ। ଖ୍ରୀଷ୍ଟଙ୍କ ପରେ ଏକ ନାମୀ ବିଶ୍ୱାସ ଯାହା ତାଙ୍କୁ କେବଳ ଜଗତର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରେ ସେ କଦାପି ଆତ୍ମାକୁ ଆରୋଗ୍ୟ ଆଣିପାରେ ନାହିଁ। ପରିତ୍ରାଣର ବିଶ୍ୱାସ କେବଳ ସତ୍ୟର ବୁଦ୍ଧି ସମ୍ମିତ ନୁହେଁ। ଯିଏ ବିଶ୍ୱାସ କରିବା ପୂର୍ବରୁ ସମ୍ପୂର୍ଣ୍ଣ ଜ୍ଞାନକୁ ଅପେକ୍ଷା କରେ ସେ ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିପାରିବ ନାହିଁ। ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ୱାସ କରିବା ଯଥେଷ୍ଟ ନୁହେଁ, ଆମେ ବିଶ୍ୱାସ କରିବା ଜରୁରୀ। ତାଙ୍କୁ ଆମକୁ ବିଶ୍ୱାସ କରୁଥିବା ଏକମାତ୍ର ବିଶ୍ୱାସ ହେଉଛି ଯାହା ତାଙ୍କୁ ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବେ ଗ୍ରହଣ କଲେ, ଯାହା ତାଙ୍କ ପାଇଁ ଆମର ଯୋଗ୍ୟତାକୁ ଉପଯୁକ୍ତ କରେ। ଅନେକ ଏକମତ ଭାବରେ ବିଶ୍ୱାସ କରନ୍ତି। ବିଶ୍ୱାସ ବଞ୍ଚାଇବା ହେଉଛି ଏକ କାରବାର ଯାହା ଦ୍ୱାରା ଯେଉଁମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି ସେମାନେ ଈଶ୍ୱରଙ୍କ ସହିତ ଚୁକ୍ତି ସମ୍ପର୍କରେ ନିଜକୁ ଯୋଗ ଦିଅନ୍ତି। ପ୍ରକୃତ ବିଶ୍ୱାସ ହେଉଛି ଜୀବନ। ଏକ ଜୀବନ ବିଶ୍ୱାସର ଅର୍ଥ ହେଉଛି ଶକ୍ତି ବୃଦ୍ଧି, ଏକ ବିଶ୍ୱାସନୀୟ ବିଶ୍ୱାସ ଯାହା ଦ୍ୱାରା ଆତ୍ମା ଏକ ବିଜୟୀ ଶକ୍ତି ହୋଇଯାଏ। ସ୍ତ୍ରୀକୁ ସୁସ୍ଥ କରିବା ପରେ ଯୀଶୁ ତାଙ୍କୁ ଆଶୀର୍ବାଦ ଗ୍ରହଣ କରିବାକୁ ଇଚ୍ଛା କଲେ। ଯେଉଁ ଉପହାରଗୁଡ଼ିକ ସୁସମାଚାର ପ୍ରଦାନ କରେ ତାହା ଚୋରି ଦ୍ୱାରା ସୁରକ୍ଷିତ ନୁହେଁ କିମ୍ବା ଗୁପ୍ତରେ ଉପଭୋଗ କରିବା ଉଚିତ ନୁହେଁ। ତେଣୁ ପ୍ରଭୁ ଆମକୁ ତାଙ୍କର ଉତ୍ତମତାର ସ୍ୱୀକାର କରିବାକୁ ଆହ୍ୱାନ କରନ୍ତି। ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ମୋର ସାକ୍ଷୀ ଅଟ। ବନ୍ଧୁ, ତାଙ୍କର ବିଶ୍ୱାସତାର ଆମର ସ୍ୱୀକାର ହେଉଛି ଖ୍ରୀଷ୍ଟଙ୍କୁ ଜଗତକୁ ପ୍ରକାଶ କରିବା ପାଇଁ ସ୍ୱର୍ଗର ମନୋନୀତ ସଂସ୍ଥା। ଆମ୍ଭେମାନେ ତାଙ୍କର ଅନୁଗ୍ରହକୁ ସ୍ୱୀକାର କରିବା, ଯେପରି ପୁରାତନ ପବିତ୍ର ଲୋକମାନଙ୍କ ଦ୍ୱାରା ପ୍ରକାଶିତ, କିନ୍ତୁ ଯାହା ଅଧିକ ପ୍ରଭାବଶୀଳ ହେବ ତାହା ହେଉଛି ଆମର ନିଜ ଅଭିଜ୍ଞତା ସାକ୍ଷ୍ୟ। ଆମେ ଈଶ୍ୱରଙ୍କ ପାଇଁ ସାକ୍ଷୀ ଅଟୁ, ଯେହେତୁ ଆମେ ନିଜ ଭିତରେ ଈଶ୍ୱରୀୟ ଶକ୍ତିର କାର୍ଯ୍ୟକୁ ପ୍ରକାଶ କରୁ। ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଏକ ଅଭିଜ୍ଞାତ ସେମାନଙ୍କଠାରୁ ଭିନ୍ନ ଅଟେ। ବନ୍ଧୁ, ସେହି ଯୀଶୁ ବର୍ତ୍ତମାନ କହନ୍ତି, ମୋଠାରେ ବିଶ୍ୱାସ କର ଯେପରି ଅନନ୍ତ ଜୀବନ ପ୍ରାପ୍ତ ହେବ। ଏହି ଆଶାରେ ଚାଲନ୍ତୁ ଆମ୍ଭେମାନେ ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମେ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ସୈତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର। ଆମେନ୍।
ପ୍ରଭୁ ମୁ ଶୁଣି ତୁମ ଡାକ ସୁର ପ୍ରଭୁ ମୁ ଶୁଣି ତୁମ ଡାକ ସୁର ଫେରି ମୁଁ ଆସିଛି ତୁମ ପଦ ତଳେ ଫେରି ମୁଁ ଆସିଛି ତୁମ ପଦ ତଳେ ବାରେ ପ୍ରଭୁ କ୍ଷମା କର ପ୍ରଭୁ ମୁ ପ୍ରଭୁ ମୁ ଶୁଣି ତୁମ ଡାକ ସୁର ପ୍ରଭୁ ମୁ ଶୁଣି ତୁମ ଡାକ ସୁର
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাই আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org Adventist Media Center India র স্পেলিং হেউছি ADVENTISTMEDIACENTRE INDIA অথবা ডাউনলোড করন্তু আমার মোবাইল অ্যাপ আপনার মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু ঈশ্বর আপনকু আশীর্বাদ করন্তু ধন্যবাদ।